ओम शांति। 5/6/2024 प्रातः मुरली। मिठे बच्चे, तुम्हें माने वर्तमान साहेबंकर कुमार अर्थात परमात्मांकर संतान अट एवं भविष्यतरे राजकुमार हेबाकु जाउछ। तुमको कौनसी भी वस्तु को पाइबार इच्छा रखिबा उचित नुहे किंबा काहाकु किछि भी मागिबा उचित नुहे। प्रश्न, निजर स्वास्थ्य को ठीक रखिबा पई क्यों आधारर आवश्यकता नहीं? उत्तर, केही केही पिला भावुछंती अधिक धन संपत्ति आधारे स्वास्थ्य ठीक रही पारिबो, किंतु बाबा कहुछंती पिला माने एठारे तुमको धन संपत्तिर इच्छा रखिबा उचित नुहे, कारण धन संपत्ति द्वारा स्वास्थ्य ठीक होई पारिबो नहीं। स्वास्थ्य को ठीक रखिबा पई जोगर यात्रा करिबा दरकार। कथारे अछि खुशी भली संपत्ति नहीं, तेणु तुम्हें माने खुशी रे रुह, निशा रे रुह, यज्ञ सेवारे दधीची ऋषि भली निजर अस्थि को स्वाहा करी दियो, अर्थात कठिन परिश्रम कर, तेबे स्वास्थ्य ठीक हो जेबो। ओम शांति। बाबा को करी कराइला वाला कहा जाए, तुम्हें माने साहेब जादे अर्थात विश्व पितांक संतान अट। तुमर एही सृष्टि रे उच्चर उच्च पदवी रहिछे। तुम भितरे निशा रहिबा दरकार जे आमे साहेब जादे, साहेब अर्थात बाबांकर मतरे परिचालित होई पुनः निजर राज्य भाग्य स्थापना करुछु। तेबे ए कथा मध्य काहार स्मृति रे रहु नहीं। ए कथा बाबा सबो सेवा केन्द्रर पिलांक पई कहुछंती। अनेक सेवा केन्द्र अछि एवं अनेक संतान आसुछंती। प्रत्येकंकर सर्वदा स्मृति रहिबा उचित जे आमे बाबांकर श्रीमत आधाररे पुनः विश्वरे सुख शांतिर राज्य स्थापन करुछो। सुख ओ शांति एही दुईटी शब्द को मने पकाइबा को हेबो। तुम मानंकु एबे केते ज्ञान मिलुछे, तेणु तुमर बुद्धि केते विशाल हेबा उचित। एही मार्गरे बुद्धिहीन बा बुद्धु हेले उन्नति होई पारिबो नाही। निजकु साहेब जादे बा विश्व पितांक संतान भावरे भाविले पाप नाश होइजिवो। एमिति अनेक पिला अछंती जेउ मानंकर सारा दिन बाबांकर स्मृति रहु नाही। बाबा कहुछंती तुमर बुद्धि मांदा काहे की होई जाउछे। सेवा केन्द्र को एभळी संतान माने आसुछंती जेउ मानंक स्मृति रे ए कथा रहु नाही जे आमे श्रीमत आधाररे विश्वरे निजर दैवी राज्य स्थापना करुछो। अंतर मनरे सही निशा रहिबा आवश्यक। मुरली सुनिबा समयरे लोममूल टांकुड़ी उठिबा दरकार। एठारे तो बाबा देखुचंती पिला मानंकर लोम शीतल होई जाउछे। अनेक संतान मानंक बुद्धिरे ए कथा रहु नाही जे आमे श्रीमत आधाररे बाबांक स्मृति द्वारा विकर्म विनाश करी निजर राजधानी स्थापन करुछु। प्रतिदिन बाबा बुझाउछंती पिला माने तुमे रावण उपरे विजय प्राप्त करुथिबा योद्धा अट। बाबा तुमको मंदिरर योग्य करुछंती, किंतु एते खुशी ओ नशा पिला मानंकर मध्यरे रहु नाही। तांको निजर इच्छा मुताबक जिनिस न मिलिले रुसि जाउछंती। पिला मानंकर एभळी स्थिति देखि बाबांको आश्चर्य लागुछे। मायार जंजीररे बांधी होई पड़ुछंती। तुमर मान सम्मान, तुमर कारोबार, तुमर खुशी बहुत उच्च कोटीर हेबा दरकार। जिए मित्र संबंधी मानंको भूली पारुनाहंती से केबे हेले बाबांको मने पकाई पारिबे नाही। तेबे सेमाने की पद पाइबे आश्चर्य लागुछे। तुम मानंक भितरे बहुत नशा रहिबा दरकार। निजकु साहेबजादे भाविले किछि भी मागिबार चिंता रहिबो नाही। बाबा आमकु एते असरंती संपत्ति देउछंती जहा द्वारा आमकु एकोइसे जन्म पई किछि हेले मध्य मागिबार आवश्यकता रहिबो नाही। एमिति निशा रहिबा आवश्यक, किंतु पिला मानंकर बुद्धि बिल्कुल मांदा होई जाउछे। बुद्धिर विकास हेउ नाही। तुम मानंकर बुद्धि 7 फुट लंबा हेबा आवश्यक। मनुष्यर उच्चता अधिकर अधिक 6-7 फुट होइथाय। बाबा पिला मानंकु केते उत्साहित करुछंती। तुमे साहेब जादे अट, ଦୁନିଆର ମନୁଷ୍ୟମାନେ ତ କିଛି ବି ବୁଝିପାରୁନାହାନ୍ତି ଦୁନିଆର ମନୁଷ୍ୟମାନେ ତ କିଛି ବି ବୁଝିପାରନ୍ତି ନାହିଁ। ତୁମେ ସେମାନଙ୍କୁ ବୁଝାଉଛ ଯେ କେବଳ ଏ କଥା ସ୍ମୃତିରେ ରଖ, ଆମେ ବାବାଙ୍କର ସମ୍ମୁଖରେ ବସିଛୁ। ବାବାଙ୍କର ସ୍ମୃତିରେ ରହିଲେ ବିକର୍ମ ବିନାଶ ହେବ। ବାବା ବୁଝାଉଛନ୍ତି ପିଲାମାନେ, ମାୟା ତୁମର ସବୁଠାରୁ ବଡ଼ ଶତ୍ରୁ। ସେ ଅନ୍ୟର ଏତେ ଶତ୍ରୁ ନୁହେଁ ଯେତିକି ତମର। ମନୁଷ୍ୟମାନେ ଏ କଥା ଜାଣିନାହାନ୍ତି, କାରଣ ସେମାନେ ତୁଚ୍ଛ ବୁଦ୍ଧି ସମ୍ପନ୍ନ ଅଟନ୍ତି। ବାବା ପ୍ରତିଦିନ ତୁମମାନଙ୍କୁ କହୁଛନ୍ତି ପିଲାମାନେ, ତୁମେ ସାହେବ ଜାଦେ ଅଟ। ତୁମେ ବାବାଙ୍କୁ ମନେ ପକାଅ ଏବଂ ଅନ୍ୟଙ୍କୁ ନିଜ ସମାନ କର। ତୁମେ ସମସ୍ତଙ୍କୁ ଏ କଥା ବୁଝାଇ ପାରିବ ଯେ ଭଗବାନ ହିଁ ପ୍ରକୃତ ସାହେବ ଅର୍ଥାତ୍ ମାଲିକ ଅଟନ୍ତି। ତେଣୁ ଆମେ ତାଙ୍କର ସନ୍ତାନ ହୋଇଥିବା କାରଣରୁ ସାହେବ ଜାଦେ ବା ରାଜପୁତ୍ର ହେଲେ ନା। ଏ କଥା ବୁଲିବା ଚାଲିବା ସମୟରେ ମଧ୍ୟ ପିଲାମାନଙ୍କର ମନେ ରହିବା ଆବଶ୍ୟକ। ଈଶ୍ୱରୀୟ ସେବାରେ ଦଧିଚ ଋଷିଙ୍କ ସମାନ ଅକ୍ଲାନ୍ତ ପରିଶ୍ରମ କରିବା ଆବଶ୍ୟକ। କିନ୍ତୁ ଏଠାରେ ଅକ୍ଲାନ୍ତ ପରିଶ୍ରମ କରିବା ତ ଦୂରର କଥା, ନିଜେ ଅଧିକ ସୁଖ ବୈଭବ ଚାହୁଁଛନ୍ତି। ଏହି ଭୌତିକ ସୁଖ ବୈଭବରେ ଶରୀର ସୁସ୍ଥ ସବଳ ହୁଏ ନାହିଁ। ଶାରୀରିକ ସ୍ୱାସ୍ଥ୍ୟ ପାଇଁ ବାବାଙ୍କର ସ୍ମୃତି ଆବଶ୍ୟକ, ସେହି ଖୁସି ମଧ୍ୟ ରହିବା ଆବଶ୍ୟକ। ଆରେ ଆମେ ତ କଳ୍ପ କଳ୍ପ ମାୟାଠାରୁ ହାରିଛେ, ପୁଣି ଏବେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛୁ। ବାବା ଆସି ବିଜୟ ପ୍ରାପ୍ତ କରାଉଛନ୍ତି। ଏବେ ଭାରତରେ କେତେ ଦୁଃଖ ରହିଛି, ଏତେ ଅସରନ୍ତି ଦୁଃଖର ଦାତା ହେଉଛି ରାବଣ। ସେମାନେ ଭାବୁଛନ୍ତି ଉଡ଼ାଜାହାଜ ଗାଡ଼ି ମଟର ମହଲ ଆଦି ଅଛି, ତେଣୁ ଏହା ହିଁ ସ୍ୱର୍ଗ। ଏ କଥା ଭାବୁନାହାନ୍ତି ଯେ ଏହି ଦୁନିଆର ତ ବିନାଶ ହେବାକୁ ଯାଉଛି। ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡ୍ୟାମ ଆଦି ତିଆରି କରୁଛନ୍ତି, ଯୁଦ୍ଧ ଉପକରଣ ମଧ୍ୟ କେତେ ଗଚ୍ଛିତ କରୁଛନ୍ତି, ପରସ୍ପରକୁ ମାରିବାର ଯୋଜନାରେ ଅଛନ୍ତି। ଅନାଥ ହୋଇଯାଇଛନ୍ତି ନା, କେତେ ଯେ ଲଢ଼ାଇ ଝଗଡ଼ା କରୁଛନ୍ତି, ସେ କଥା ନ କହିଲେ ଭଲ। କେତେ ଆବର୍ଜନା ରହିଛି, ତେଣୁ ଏହାକୁ ନର୍କ କୁହାଯିବ। ସ୍ୱର୍ଗର ତ ବହୁତ ମହିମା ରହିଛି। ବଡ଼ୋଦ୍ରାର ମହାରାଣୀକୁ ଯଦି ପଚାରିବ ମହାରାଜା କୁଆଡ଼େ ଗଲେ, କହିବେ ସ୍ୱର୍ଗବାସୀ ହେଲେ। ସ୍ୱର୍ଗ କାହାକୁ କୁହାଯାଏ ଏ କଥା କେହି ଜାଣିନାହାନ୍ତି, ଘୋର ଅନ୍ଧକାର ରହିଛି। ତୁମେ ମଧ୍ୟ ଘୋର ଅନ୍ଧକାରରେ ଥିଲ, ଏବେ ବାବା କହୁଛନ୍ତି ମୁଁ ତୁମକୁ ଈଶ୍ୱରୀୟ ବୁଦ୍ଧି ଦେଉଛି। ନିଜକୁ ଈଶ୍ୱରୀୟ ସନ୍ତାନ ଅର୍ଥାତ୍ ସାହେବଙ୍କର କୁମାର ବୋଲି ମନେ କର। ଏଠାରେ ତୁମକୁ ସାହେବ ଅର୍ଥାତ୍ ବାବା ପାଠ ପଢ଼ାଉଛନ୍ତି, ସହଜାଦା ଅର୍ଥାତ୍ ରାଜା କରିବା ପାଇଁ। ବାବା ଦୁନିଆରେ ଗାୟନ ହୋଇ ଆସିଥିବା କଥାକୁ ଶୁଣାଉଛନ୍ତି, ରିଢ଼ ଛା ଜାନେ। ଏସବୁ କଥା ମେଣ୍ଢାମାନେ ଅର୍ଥାତ୍ ଦୁନିଆର ଅଜ୍ଞାନୀ ମନୁଷ୍ୟ କଣ ବା ବୁଝିବେ। ଏବେ ତୁମେ ବୁଝୁଛ, ବର୍ତ୍ତମାନ ସମୟର ମନୁଷ୍ୟ ତ ଛେଳି ମେଣ୍ଢା ଭଳି ହୋଇଯାଇଛନ୍ତି, କିଛି ବି ଜାଣିନାହାନ୍ତି, କିଭଳି କିଭଳି ଉପମା ଦେଉଛନ୍ତି। ତୁମମାନଙ୍କର ବୁଦ୍ଧିରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ଭରି ରହିଛି। ତୁମେ ଏ କଥା ଭଲ ଭାବରେ ସ୍ମୃତିରେ ରଖ ଯେ ଆମେ ବିଶ୍ୱରେ ସୁଖ ଶାନ୍ତି ସ୍ଥାପନ କରୁଛୁ। ଯିଏ ସହଯୋଗୀ ହେବେ ସେ ହିଁ ଉଚ୍ଚ ପଦ ପାଇବେ। ଏହା ମଧ୍ୟ ତୁମେ ଦେଖୁଛ ଯେ କିଏ କିଏ ସହଯୋଗୀ ହେଉଛନ୍ତି। ପ୍ରତ୍ୟେକ ନିଜକୁ ପଚାରିବା ଦରକାର, ଆମେ କଣ କରୁଛୁ। ଆମେ ଛେଳି ମେଣ୍ଢା ଭଳି ନୁହଁ ତ? ମନୁଷ୍ୟମାନଙ୍କର ଭିତରେ କେତେ ଅହଙ୍କାର ରହିଛି, ସର୍ବଦା ଫଁ ଫଁ ହେଉଛନ୍ତି। ତୁମମାନଙ୍କର ଭିତରେ ବାବାଙ୍କର ସ୍ମୃତି ରହିବା ଆବଶ୍ୟକ, ସେବା ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରିବାକୁ ହେବ। ତୁମେ କେବେ କାହାକୁ ବିରକ୍ତି କର ନାହିଁ, କିମ୍ବା କାହା ଉପରେ ବିରକ୍ତି ହୁଅ ନାହିଁ। ତୁମ ଭିତରେ ଅହଙ୍କାର ମଧ୍ୟ ରହିବା ଉଚିତ ନୁହେଁ। ମୁଁ ଏସବୁ କରୁଛି, ମୁଁ ଏତେ ବୁଦ୍ଧିମାନ, ଏଭଳି ବିଚାର ଆସିବା ମଧ୍ୟ ଦେହ ଅଭିମାନ। ତେବେ ସେମାନଙ୍କର ଚାଲିଚଳନ ମଧ୍ୟ ସେହିଭଳି ହୋଇଥାଏ, ଯାହାଦ୍ୱାରା ଲଜ୍ଜା ଆସିଥାଏ। ନଚେତ ତୁମ ଭଳି ସୁଖ ଆଉ କାହାକୁ ପ୍ରାପ୍ତ ହୋଇପାରିବ ନାହିଁ। ଏ କଥା ବୁଦ୍ଧିରେ ରହିଲେ ତୁମର ଚେହେରା ଚମକି ଉଠିବ। ସେବା କେନ୍ଦ୍ରରେ କେହି ମହାରଥୀ, କେହି ଅଶ୍ୱାରୋହୀ ଓ କେହି ପଦାତି କଥାନ୍ତି, ଏଥିପାଇଁ ବୁଦ୍ଧି ବିଶାଳ ହେବା ଆବଶ୍ୟକ। ଭିନ୍ନ ଭିନ୍ନ ପ୍ରକାରର ବ୍ରାହ୍ମଣୀ ଅର୍ଥାତ୍ ସଞ୍ଚାଳିକା ମଧ୍ୟ ଅଛନ୍ତି। କେହି ତ ବହୁତ ସହଯୋଗୀ ହୋଇଥାନ୍ତି, ସେବାରେ ବହୁତ ଖୁସି ହୋଇଥାଏ। ତେବେ ତୁମକୁ ବହୁତ ନିଶା ରହିବା ଦରକାର। ଯଦି ସେବା ନ କରିବ ତେବେ କି ପଦ ପାଇବ? ମାତା ପିତାଙ୍କର ହୃଦୟରେ ପିଲାମାନଙ୍କ ପାଇଁ କେତେ ସମ୍ମାନ ରହିଛି, କିନ୍ତୁ ପିଲାମାନେ ନିଜେ ନିଜର ସମ୍ମାନ ରଖୁନାହାନ୍ତି, ତେବେ ବାବା କ'ଣ କରିବେ? ତୁମମାନଙ୍କୁ ବହୁତ କମ୍ ଶବ୍ଦରେ ବାବାଙ୍କର ସନ୍ଦେଶ ଦେବାକୁ ହେବ। କୁହ, ବାବା କହିଛନ୍ତି ମନ୍ମନା ଭବ। ଗୀତାରେ ଅଟାରେ ଥିବା ଲୁଣ ମାତ୍ରାରେ କିଛି ଶବ୍ଦ ଠିକ୍ ଅଛି। ଏହି ସମଗ୍ର ଦୁନିଆ କେତେ ବିଶାଳ, ଏ କଥା ବୁଦ୍ଧିରେ ରହିବା ଦରକାର। କେତେ ବଡ଼ ଦୁନିଆ, ଏଠାରେ କେତେ ମନୁଷ୍ୟ ଅଛନ୍ତି, କିନ୍ତୁ ଏସବୁ କିଛି ବି ରହିବ ନାହିଁ। କୌଣସି ଭୂଖଣ୍ଡର ଚିହ୍ନବର୍ଣ୍ଣ ରହିବ ନାହିଁ। ଆମେ ସ୍ୱର୍ଗରେ ମାଲିକ ହେଉଛୁ, ତେଣୁ ଆମକୁ ଦିନରାତି ଖୁସିରେ ରହିବା ଆବଶ୍ୟକ। କିନ୍ତୁ ଜ୍ଞାନ ବୁଝାଉଥିବା ଆତ୍ମା ବହୁତ ଚତୁର ହୋଇଥିବା ଦରକାର। ବୁଝାଇବା ପାଇଁ ଅନେକ ପ୍ରକାରର ଯୁକ୍ତି ରହିଛି। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ କୂଟନୀତିଜ୍ଞ କରୁଛେ। ସେମାନେ ଆମ୍ବାସାଡରକୁ କୂଟନୀତିଜ୍ଞ କହିଥାନ୍ତି, ତେଣୁ ପିଲାମାନଙ୍କର ଏ କଥା ସ୍ମୃତିରେ ରହିବା ଆବଶ୍ୟକ। ଓହୋ, ବିଶ୍ୱପିତା ଆମକୁ ସନ୍ଦେଶ ଦେଉଛନ୍ତି, ତୁମେ ଧାରଣ କରି ପୁଣି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ପରିଚୟ ଦେଉଛ। ତୁମମାନଙ୍କର ବ୍ୟତୀତ ସାରା ସଂସାର ନାସ୍ତିକ ଅଟେ। ତୁମମାନଙ୍କର ଭିତରେ ମଧ୍ୟ କର୍ମାନୁଯାୟୀ ଅଛନ୍ତି, କେହି କେହି ନାସ୍ତିକ ମଧ୍ୟ ଅଛନ୍ତି। ଯେଉଁମାନେ ବାବାଙ୍କ ମନେ ପକାଉ ନାହାନ୍ତି, ସେମାନେ ନିଜେ କହିଥାନ୍ତି ଯେ ବାବା ଆମେ ଆପଣଙ୍କୁ ଭୁଲି ଯାଉଛୁ। ତେବେ ନାସ୍ତିକ ହେଲେ ନା? ଏଭଳି ପିତା ଯିଏ ଆମକୁ ସାହେବଜାଦେ କରୁଛନ୍ତି, ସେ ମନେ ପଡ଼ୁନାହାନ୍ତି। ଏସବୁ ମଧ୍ୟ ବୁଝିବା ପାଇଁ ବହୁତ ବିଶାଳ ବୁଦ୍ଧି ଦରକାର। ବାବା କହୁଛନ୍ତି, ମୁଁ ପ୍ରତି 5000 ବର୍ଷ ପରେ ଆସିଥାଏ, ତୁମମାନଙ୍କ ଦ୍ୱାରା ହିଁ ଏହି କାର୍ଯ୍ୟ କରାଉଛେ। ତୁମେମାନେ କେତେ ଭଲ ଭଲ ଯୋଦ୍ଧା ଅଟ। ବନ୍ଦେ ମାତରମ୍ ତୁମ ପାଇଁ ହିଁ ଗାୟନ ରହିଛେ। ତୁମେ ହିଁ ପୂଜ୍ୟ ଥିଲ, ପୁଣି ପୂଜାରୀ ହୋଇଛ, ଏବେ ଶ୍ରୀମତ ଆଧାରରେ ପୁଣି ଥରେ ପୂଜ୍ୟ ହେଉଛ। ତେଣୁ ତୁମମାନଙ୍କୁ ବହୁତ ଶାନ୍ତିର ସହ ସେବା କରିବା ଆବଶ୍ୟକ। ତୁମେ ଅଶାନ୍ତ ହେବା ଉଚିତ ନୁହେଁ। ଯାହାଙ୍କର ଶିରା ପ୍ରଶିରାରେ ଭୂତ ରହିଛି, ଅର୍ଥାତ୍ ଯିଏ ସମ୍ପୂର୍ଣ୍ଣ ରୂପେ ବିକାରର ବଶୀଭୂତ, ସେ କି ପଦ ପାଇବ? ଲୋଭ ମଧ୍ୟ ବହୁତ ବଡ଼ ଭୂତ। ବାବା ବହୁତ କିଛି ଦେଖୁଛନ୍ତି, ପ୍ରତ୍ୟେକଙ୍କର ଚାଲିଚଳନ କେଉଁଭଳି। ବାବା କେତେ ନିଶା ଚଢ଼ାଉଛନ୍ତି, କିନ୍ତୁ କେହି କେହି ଆଦୌ ସେବା କରୁନାହାନ୍ତି, କେବଳ ଖାଇ ପିଇ ରହୁଛନ୍ତି। ତେଣୁ ସେମାନଙ୍କୁ ଭବିଷ୍ୟତ 21 ଜନ୍ମ ସେବା କରିବାକୁ ପଡ଼ିବ। ସେଠାରେ ଦାସଦାସୀ ତ ରହିବେ ନା, ଅନ୍ତିମ ସମୟରେ ସମସ୍ତଙ୍କୁ ସାକ୍ଷାତକାର ହେବ। ସେବାଧାରୀ ହିଁ ବାବାଙ୍କର ହୃଦୟ ସିଂହାସନର ଅଧିକାରୀ ହେବେ। କାହାକୁ ଅମର ଲୋକବାସୀ କରାଇବା, ଏହା ତୁମର ସେବା ଅଟେ। ବାବା ବହୁତ ସାହସ ଦେଉଛନ୍ତି, କହୁଛନ୍ତି ଧାରଣ କର, କିନ୍ତୁ ଦେହ ଅଭିମାନୀ ଧାରଣା କରିପାରିବେ ନାହିଁ। ତୁମେ ଜାଣିଛ, ବାବାଙ୍କୁ ମନେ ପକାଇ ଆମେ ବେଶ୍ୟାଳୟରୁ ଶିବାଳୟକୁ ଯାଉଛୁ, ତେଣୁ ସେହିଭଳି ହୋଇ ପ୍ରମାଣ ଦେବାକୁ ହେବ। ବାବା ତ ଚିଠିରେ ଲେଖୁଛନ୍ତି ଅତି ସ୍ନେହୀ ଆତ୍ମିକ ସାହେବଜାଦେ, ଏବେ ଶ୍ରୀମତ ଆଧାରରେ ପରିଚାଳିତ ହୋଇ ମହାରଥୀ ହେଲେ ନିଶ୍ଚିନ୍ତ ଭାବେ ସାହେବଜାଦେ ହେବ। ଏହା ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ। ଏକମାତ୍ର ସତ୍ୟ ପିତା ହିଁ ତୁମକୁ ସବୁ କଥା ଭଲ ଭାବେ ବୁଝାଉଛନ୍ତି। ତୁମେ ସେବା କରି ଅନ୍ୟମାନଙ୍କର କଲ୍ୟାଣ କର, କିନ୍ତୁ ଯୋଗ ବଳ ନଥିବା କାରଣରୁ ଇଚ୍ଛା ରହିଥାଏ, ଏହା ଦରକାର ତାହା ଦରକାର, ସେହି ଖୁସି ରହୁନାହିଁ। କୁହାଯାଏ ଖୁସି ଭଳି ଖାଦ୍ୟ ନାହିଁ, ତେଣୁ ସାହେବଜାଦେ ମାନଙ୍କୁ ବହୁତ ଖୁସିରେ ରହିବା ଦରକାର। ଖୁସି ନ ରହିବା କାରଣରୁ ଅନେକ ପ୍ରକାରର କଥା ସମ୍ମୁଖକୁ ଆସୁଛି। ଆରେ, ବାବା ବିଶ୍ୱର ମାଲିକ କରାଉଛନ୍ତି, ବାକି ଆଉ କ'ଣ ଦରକାର? ପ୍ରତ୍ୟେକ ନିଜର ଅନ୍ତର୍ମନକୁ ପଚାରିବା ଦରକାର, ଏତେ ଶ୍ରେଷ୍ଠ ମଧୁର ବାବାଙ୍କର ମୁଁ କି ସେବା କରୁଛେ? ବାବା କହୁଛନ୍ତି, ସମସ୍ତଙ୍କୁ ସନ୍ଦେଶ ଦେଇ ଚାଲ ଯେ ସାହେବ ଅର୍ଥାତ୍ ମାଲିକ ଆସିଛନ୍ତି। ବାସ୍ତବରେ ତୁମେ ସମସ୍ତେ ଭାଇ ଭାଇ ଅଟ। ଯଦିଓ କହିଥାନ୍ତି ଯେ ଆମେ ସମସ୍ତେ ଭାଇ ଭାଇ, ତେଣୁ ପରସ୍ପରକୁ ସହଯୋଗ କରିବା ଦରକାର, ଏହି ଭାବନାରେ ଭାଇ ବୋଲି କହିଦେଇଥାନ୍ତି। ଏଠାରେ ତ ବାବା କହୁଛନ୍ତି, ତୁମେ ଏକ ପିତାଙ୍କର ସନ୍ତାନ ପରସ୍ପର ଭାଇ ଭାଇ ଅଟ। ବାବ ସ୍ୱର୍ଗର ରଚୟିତା, ପିଲାମାନଙ୍କ ଦ୍ୱାରା ସ୍ୱର୍ଗ ସ୍ଥାପନା କରୁଛନ୍ତି, ସେବାର ଭିନ୍ନ ଭିନ୍ନ ଯୁକ୍ତି ମଧ୍ୟ କହୁଛନ୍ତି। ମିତ୍ର ସମ୍ବନ୍ଧୀମାନଙ୍କୁ ବୁଝାଇବାକୁ ହେବ, ଦେଖ ପିଲାମାନେ ବିଦେଶରେ ରହି ମଧ୍ୟ ସେବା କରୁଛନ୍ତି। ଦିନକୁ ଦିନ ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟ ଦେଖି ଭାବିବେ ମରିବା ପୂର୍ବରୁ ସ୍ୱର୍ଗର ସମ୍ପତ୍ତି ତ ନେଇନେବୁ। ପିଲାମାନେ ନିଜର ମିତ୍ର ସମ୍ବନ୍ଧୀକୁ ମଧ୍ୟ ଜାଗ୍ରତ କରୁଛନ୍ତି, ପବିତ୍ରତାର ବ୍ରତକୁ ଧାରଣ କରୁଛନ୍ତି, କିନ୍ତୁ ନିରନ୍ତର ଭାଇ ଭାଇର ସ୍ମୃତି ରହିବା ମୁସ୍କିଲ ହେଉଛି। ବାବା ପିଲାମାନଙ୍କୁ ସାହେବଜାଦେ କହି କେତେ ସୁନ୍ଦର ଉପାଧି ଦେଉଛନ୍ତି, ତେବେ ନିଜକୁ ଅନୁଧ୍ୟାନ କରିବା ଦରକାର। ସେବା ନ କଲେ କି ପଦ ପାଇବୁ? ଯଦି କେହି ଯଜ୍ଞରେ କିଛି ସମ୍ପତ୍ତି ଅର୍ପଣ କଲେ ଏବଂ ତାକୁ ଖାଇପିଇ ଖର୍ଚ୍ଚ କରିଦେଲେ, ତେବେ ତାଙ୍କ ଖାତାରେ ଓଲଟା ପାପ ଜମା ହୋଇଥାଏ। ସେବା କରୁଥିବା ଆତ୍ମାଙ୍କ ଭିତରେ କେବେ ହେଲେ ଏ ସଂକଳ୍ପ ଆସିବା ଉଚିତ ନୁହେଁ ଯେ ମୁଁ ଏତେ ଦେଇଛି। ଦେଇଥିବା ଧନ ଦ୍ୱାରା ସମସ୍ତଙ୍କର ପ୍ରତିପୋଷଣ ହୋଇଥାଏ, ତେଣୁ ସହଯୋଗ କରୁଥିବା ଆତ୍ମାମାନଙ୍କର ଖାତିରି କରାଯାଇଥାଏ। ତେଣୁ ତାକୁ ବୁଝାଇବା ଦରକାର ଯେ ସେ ଆମର ଖାଦ୍ୟ ପାନୀୟର ବ୍ୟବସ୍ଥା କରୁଛନ୍ତି, ଆତ୍ମିକ ସନ୍ତାନମାନେ ତୁମକୁ ଭୋଜନ ଦେଉଛନ୍ତି, ତେଣୁ ତାଙ୍କର ସେବା କରୁଛୁ। କାଏ ମନୁ ବାକ୍ୟରେ ତାଙ୍କର ସେବା ନ କଲେ ସେ କିଭଳି ଖୁସି ହେବେ? ଶିବ ବାବାଙ୍କର ସ୍ମୃତିରେ ଭୋଜନ ପ୍ରସ୍ତୁତ କଲେ ଶକ୍ତି ମିଳିବ। ତେବେ ନିଜର ଅନ୍ତର୍ମନକୁ ପଚାରିବା ଦରକାର ଯେ ମୁଁ ସମସ୍ତଙ୍କୁ ସନ୍ତୁଷ୍ଟ କରୁଛେ? ମହାରଥୀ ସନ୍ତାନମାନେ କେତେ ସେବା କରୁଛନ୍ତି? ବାବା ରେକ୍ସିନ କପଡ଼ାରେ ଚିତ୍ର ତିଆରି କରାଉଛନ୍ତି, ତାହା କେବେ ହେଲେ ଚିରିବ ନାହିଁ କିମ୍ବା ରଙ୍ଗ ଉଡ଼ିବ ନାହିଁ। ବାବାଙ୍କର ଏଭଳି ସନ୍ତାନମାନେ ଅଛନ୍ତି ଯେଉଁମାନେ ସ୍ୱତଃ ପ୍ରବୃତ୍ତ ଭାବେ ସେବାରେ ସହଯୋଗ ଦେଉଛନ୍ତି। ବାବା ପଇସା କେଉଁଠୁ ଆଣିବେ? ଏତେ ସେବା କେନ୍ଦ୍ର କିପରି ପରିଚାଳିତ ହେଉଛି? ପିଲାମାନେ ହିଁ ପରିଚାଳିତ କରୁଛନ୍ତି ନା? ଶିବ ବାବା କହୁଛନ୍ତି, ମୋ ପାଖରେ ତ କାଣି କୌଡ଼ିଟିଏ ମଧ୍ୟ ନାହିଁ। ନିକଟ ଭବିଷ୍ୟତରେ ତୁମକୁ ସେମାନେ ନିଜ ତରଫରୁ କହିବେ ଯେ ଆମର ଘରକୁ ସେବା କରି ସେବାରେ ଲଗାଅ। ତୁମେ କହିବ ବିଳମ୍ବ ହୋଇଗଲା। ବାବା ତ ଦୀନବନ୍ଧୁ ଅଟନ୍ତି, ଗରିବ ପାଖରେ ପଇସା କେଉଁଠୁ ଆସିବ? କେହି କେହି କୋଟିପତି ପଦମ୍ପତି ମଧ୍ୟ ଅଛନ୍ତି, ତାଙ୍କ ପାଇଁ ତ ଏଠାରେ ହିଁ ସ୍ୱର୍ଗ। ଏସବୁ ମାୟାର ଆଡମ୍ବର, କେତେ ସେମାନଙ୍କର ଅଧପତନ ହେଉଛେ। ବାବା କହୁଛନ୍ତି, ତୁମେ ପ୍ରଥମେ ସାହେବଜାଦେ ହୋଇ ପୁଣି ସହଜାଦେ ହେବ, ଅର୍ଥାତ୍ ସାହେବଙ୍କର ସନ୍ତାନ ହୋଇ ପୁଣି ସମ୍ରାଟ ହେବ, କିନ୍ତୁ ସେଥିପାଇଁ ସେବାର ପ୍ରତ୍ୟକ୍ଷ ପ୍ରମାଣ ଦେବାକୁ ହେବ ଏବଂ ବହୁତ ଖୁସିରେ ମଧ୍ୟ ରହିବାକୁ ହେବ। ଆମେ ସାହେବଜାଦେ ପୁଣି ସହଜାଦେ ହେବୁ। ସହଜାଦେ ବା ସମ୍ରାଟ ହେବା ପାଇଁ ହେଲେ ବହୁତ ଆତ୍ମାମାନଙ୍କର କଲ୍ୟାଣ କରିବାକୁ ହେବ, ତେବେ ଖୁସିର ପାରଦ କେତେ ଉଚ୍ଚରେ ରହିବା ଆବଶ୍ୟକ। ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। କାହାକୁ କେବେ ବି ଅସନ୍ତୁଷ୍ଟ କରିବାର ନାହିଁ କି ନିଜେ ଅସନ୍ତୁଷ୍ଟ ହେବାର ନାହିଁ। ନିଜର ଚତୁରତାର ବା ସେବାର କରିବାର ଅହଙ୍କାର ଦେଖାଇବାର ନାହିଁ। ବାବା ଯେପରି ପିଲାମାନଙ୍କୁ ସମ୍ମାନ ଦେଉଛନ୍ତି ସେହିପରି ନିଜେ ନିଜକୁ ସମ୍ମାନ ଦେବାର ଅଛି। 2 ନମ୍ବର ପଏଣ୍ଟ, ଯୋଗ ବଳ ଦ୍ୱାରା ନିଜର ସମସ୍ତ ଇଚ୍ଛାକୁ ସମାପ୍ତ କରିବାକୁ ହେବ। ସର୍ବଦା ଏହି ଖୁସିରେ ଏବଂ ନୁସାରେ ରହିବାକୁ ହେବ ଯେ ଆମେ ସାହେବଙ୍କର ସନ୍ତାନ ହିସାବରେ ରାଜକୁମାର ରାଜକୁମାରୀ ହେବାକୁ ଯାଉଛୁ। ସଦାସର୍ବଦା ଶାନ୍ତିରେ ରହି ସେବା କରିବାକୁ ହେବ। ସିରା ପ୍ରସିରା ଭିତରେ ଯେଉଁ ବିକାର ରୂପୀ ଭୂତଗୁଡ଼ିକ ଭରି ରହିଛି ସେଗୁଡ଼ିକୁ ବାହାର କରିଦେବାକୁ ହେବ। ବରଦା ବ୍ରାହ୍ମଣ ଜୀବନରେ ବାବାଙ୍କର ଦ୍ୱାରା ଆଲୋକର ମୁକୁଟ ପ୍ରାପ୍ତ କରୁଥିବା ମହାନ ଭାଗ୍ୟବାନ ଆତ୍ମା ହୁଅ। ବିସ୍ତାର ସଙ୍ଗମ ଯୋଗେ ବ୍ରାହ୍ମଣ ଜୀବନର ବିଶେଷତା ହେଲା ପବିତ୍ରତା, ଏବଂ ପବିତ୍ରତାର ଚିହ୍ନ ହେଲା ଆଲୋକର ମୁକୁଟ, ଯାହାକି ବାବାଙ୍କର ଦ୍ୱାରା ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାକୁ ପ୍ରାପ୍ତ ହୋଇଥାଏ। ତେବେ ପବିତ୍ରତାର ଆଲୋକର ଏହି ମୁକୁଟ ସତ୍ୟଯୁଗର ରତ୍ନ ଜଡ଼ିତ ମୁକୁଟଠାରୁ ମଧ୍ୟ ଅତି ଶ୍ରେଷ୍ଠ ଅଟେ। ଏହା ହେଉଛି ମହାନ ଆତ୍ମା, ପରମାତ୍ମା, ଭାଗ୍ୟବାନ ଆତ୍ମା ଏବଂ ଉଚ୍ଚରୁ ଉଚ୍ଚ ଆତ୍ମାମାନଙ୍କର ଚିହ୍ନ। ବାପ ଦାଦା ପ୍ରତ୍ୟେକ ସନ୍ତାନକୁ ଜନ୍ମ ଦେବା ମାତ୍ରକେ ପବିତ୍ର ଭବର ବରଦାନ ଦେଇଥାନ୍ତି, ଯାହାର ସୂଚକ ହେଲା ଆଲୋକର ମୁକୁଟ। ସ୍ଲୋଗାନ: ନିଜର ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ଇଚ୍ଛାଗୁଡ଼ିକର ଅଧୀନ ହୋଇ ଦୁଃଖୀ ହେଉଥିବା ଆତ୍ମାମାନଙ୍କର ଦୁଃଖ ଦୂର କର। ଓମ୍ ଶାନ୍ତି।